ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖିଆ ଖବର। ପ୍ରଧାନମନ୍ତ୍ରୀଙ୍କର ଅଧ୍ୟକ୍ଷତାଥି ହୋଇଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକଥି ଅଷ୍ଟମ କେନ୍ଦ୍ରୀୟ ବେତନ କମିଶନର କାର୍ଯ୍ୟ ସର୍ତ୍ତାବଳୀକେ ମିଳିଲା ମଞ୍ଜୁରୀ। ବାତ୍ୟା ମୁନ୍ଥା ଆଜରାତ ତକ୍ ଆନ୍ଧ୍ରପ୍ରଦେଶର କାକିନାଡ଼ାନ ସ୍ଥଳଭାଗକେ ପହଞ୍ଚିବା। ରାଇଜେ ପ୍ରଭାବିତ ହେବାର୍କେ ଥିବା 8 ଜିଲ୍ଲାନ ବ୍ୟାପକ ତୟାରୀ। ବାତ୍ୟା ବେଲ୍କେ ଶୂନ୍ୟ ମୃତ୍ୟୁ ଉପରେ ଦିଆଯାଉଛି ଜୋର୍, କହିଲେ ମୁଖ୍ୟମନ୍ତ୍ରୀ। ଆଉ ରାଜ୍ୟ ସରକାର ଦୁର୍ନୀତି ବିରୋଧୀ ଶୂନ୍ୟ ସହନଶୀଳ ନୀତି ଅପନଉଛନ୍, କହିଲେ ମୁଖ୍ୟମନ୍ତ୍ରୀ। ଏଥର ପୂରା ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଅଧ୍ୟକ୍ଷତାଥି ଆଜି ହୋଇଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକଥି ଅଷ୍ଟମ କେନ୍ଦ୍ରୀୟ ବେତନ କମିଶନର କାର୍ଯ୍ୟ ସର୍ତ୍ତାବଳୀକେ ଅନୁମୋଦନ ମିଳିଛି। ଏ ବାବଦେ ସୂଚନା ଦେଇକରି କେନ୍ଦ୍ର ସୂଚନା ଆଉ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍, କମିଶନ ଗଠନ ହେବାର 18 ମାସ ଭିତରେ ସରକାରଙ୍କୁ ପରାମର୍ଶ ଦେବେ। କମିଶନ ଥି ସୁପ୍ରିମକୋର୍ଟର ଆଗର ବିଚାରପତି ଜଷ୍ଟିସ୍ ରଞ୍ଜନା ପ୍ରକାଶ ଦେଶାଇ ଅଧ୍ୟକ୍ଷ, ଆଇଆଇଏମ୍ ବେଙ୍ଗାଲୁରୁର ପ୍ରଫେସର ପୁଲକ ଘୋଷ ଅସ୍ଥାୟୀ ସଦସ୍ୟ, ଆଉ ପେଟ୍ରୋଲ ଆଉ ପ୍ରାକୃତିକ ଗ୍ୟାସ୍ ବିଭାଗ ସଚିବ ପଙ୍କଜ ଜୈନ ସମ୍ପାଦକ ସଦସ୍ୟ ରହିବେ ବୋଲି ଶ୍ରୀ ବୈଷ୍ଣବ କହିଛନ୍। ସେନ୍ତା 2025-26 ରବି ଋତୁ ଲାଗି ଫସ୍ଫେଟ୍ ଆଉ ପଟାସ ସାର ଉପରେ 37,952 କୋଟି ଟଙ୍କା ରିହାତି ଦେବାର୍କେ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଥିବା ଶ୍ରୀ ବୈଷ୍ଣବ କହିଛନ୍। ଦକ୍ଷିଣ ପଶ୍ଚିମ ଆଉ ତାର ପାଖର ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରନ ହୋଇଥିବା ବାତ୍ୟା ମୁନ୍ଥା ଆଉ କିଛି ଘଣ୍ଟା ଉତ୍ତରୁ ଆନ୍ଧ୍ରପ୍ରଦେଶର ମଛଲିପଟନମ୍ ଆର୍ କଳିଙ୍ଗପଟନମ୍ ଭିତରେ କାକିନାଡ଼ାଠାନେ ସ୍ଥଳଭାଗକେ ପହଞ୍ଚବା। ଏଛେନ୍ ତକ୍ ବାତ୍ୟା ଗୋପାଳପୁରନୁ ପାଖାପାଖି 480 କିଲୋମିଟର ଆଉ ଆନ୍ଧ୍ରପ୍ରଦେଶର କାକିନାଡ଼ାଠାନୁ 190 କିଲୋମିଟର ଦୂରେ ରହିଛି। ଘଣ୍ଟାକ 12 କିଲୋମିଟର ବେଗଥି ବାତ୍ୟା ଆଗକେ ବଢୁଛି। ବାତ୍ୟା ମୁନ୍ଥା କାକିନାଡ଼ାକେ ପହଞ୍ଚିଲା ବେଲ୍କେ ଘଣ୍ଟାକ 90-110 କିଲୋମିଟର ବେଗଥି ପବନ ବୋହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ କୁହାଯାଇଛି। ଏ ବାବଦେ କେନ୍ଦ୍ରର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି କହିଛନ୍,
ବର୍ତ୍ତମାନ ଗୋପାଳପୁରଠାରୁ 550 କିଲୋମିଟର ଦକ୍ଷିଣ ଦକ୍ଷିଣ ପଶ୍ଚିମ ଦିଗରେ ରହିଛି ଆଉ ଏହା ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତି କରି ଆଜି 28 ଅକ୍ଟୋବର ସନ୍ଧ୍ୟା କିମ୍ବା ରାତ୍ରିରେ କାକିନାଡ଼ା ପାଖାପାଖି ମଛଲିପାଟନମ୍ ଏବଂ କଲିଙ୍ଗପାଟନମ୍ ମଧ୍ୟରେ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି, ଯାହାର କି ସର୍ବାଧିକ ନିରନ୍ତର ପବନ ରହିବ 90-100 କିଲୋମିଟର ପର ଆୱାର, ଝଟକା ପବନ ରହିବ 110 କିଲୋମିଟର ପର ଆୱାର। ଏହାଫଳରେ ଆମର ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲାରେ ଫିସରମ୍ୟାନ୍ ୱାର୍ଣ୍ଣିଂ ଟୋଟାଲି ସସ୍ପେଣ୍ଡ କରାଯାଇଛି। 30 ତାରିଖ ପର୍ଯ୍ୟନ୍ତ ଫିସରମ୍ୟାନ୍ ୱାର୍ଣ୍ଣିଂ ଜାରି ରହିଛି।
ବାତ୍ୟାର ପ୍ରଭାବଥି ରାଜ୍ୟର କଳାହାଣ୍ଡି, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାନ ଜବରବର୍ଷା ଲାଗି ରହିଛି। ଇତାର ସହିତ ଦକ୍ଷିଣ ଆଉ ସମୁଦ୍ରଖଣି ଇଲାକାର 11 ଜିଲ୍ଲାନ ବର୍ଷା ମୂଲ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଲୋକସେବା ଭବନ ଆଜି ବାତ୍ୟା ମୁନ୍ଥାର ମୁକାବିଲା ଓ ପ୍ରଶାସନର ତୟାରୀକୁ ନେଇକରି ହୋଇଥିବା ଉଚ୍ଚସ୍ତରୀୟ ବୈଠକଟି ସମୀକ୍ଷା କରିଛନ୍। ସମୀକ୍ଷା ବୈଠକ ଉତ୍ତରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍, ବାତ୍ୟା ସମୟଥି ଶୂନ୍ୟ ମୃତ୍ୟୁ ଉପରେ ଜୋର୍ ଦିଆଯାଉଛି, ଏଥିଲାଗି ସବୁ ବ୍ୟବସ୍ଥା କରାଯାଇଛି। ଯାହା ପ୍ରଭାବିତ ହେବାର୍କେ ଥିବା 8 ଜିଲ୍ଲାନ ଏପ୍ତକ 11,396 ଜଣଙ୍କୁ ସୁରକ୍ଷିତ ଜାଗାକେ ନିଆଯାଇଛି। ଦରକାର ପଡ଼ିଲେ ଆଉ 30,000 ଅତକା ଲୋକଙ୍କୁ ନିରାପଦ ଜାଗାକେ ନିଆଯିବା। ବାତ୍ୟା ଆଉ ତାର ଉତ୍ତର ଉଦ୍ଧାର କାମ ଲାଗି 123 ଅଗ୍ନିଶମ, 30 ଓଡ୍ରାଫ୍ ଆଉ 5 ଏନ୍ଡିଆର୍ଏଫ୍ ଦଳ ମୁତୟନ କରାଯାଇଛି। ପ୍ରଭାବିତ ଇଲାକାନ ଲୋକଙ୍କ ଲାଗି ରନ୍ଧା ଆଉ ଶୁଖା ଖାଇବାର ଦରବର ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଘଟଣାର ସମସ୍ତ ମୁକାବିଲା କରିବା ପାଇଁ ଅଧିକ ପମ୍ପ ସେଣ୍ଟ, ଜେନେରେଟରର ବ୍ୟବସ୍ଥା, ଖାଦ୍ୟ ବ୍ୟବସ୍ଥା, ଡ୍ରାଇ ଫୁଡ୍ ମଧ୍ୟ, ରନ୍ଧା ଖାଦ୍ୟ ଏବଂ ତାହା ସହିତ ଆମର ଯେଉଁ ପ୍ରାଣୀ ସମ୍ପଦ ଅଛନ୍ତି ସେଥିରେ ଗୋରୁ, ଗାଈ, ଆପଣଙ୍କର ମଇଁଷି, ଛେଳି, ମେଣ୍ଢା ଏ ସମସ୍ତଙ୍କୁ ଯେତେବେଳେ ଭାଗୁଏଟ ସେମାନଙ୍କୁ ମଧ୍ୟ କରାଯିବ, ତାଙ୍କର ବି ଖାଦ୍ୟ ବ୍ୟବସ୍ଥା କରିବା ପାଇଁ ମଧ୍ୟ ସ୍ୱତନ୍ତ୍ର ଭାବରେ ଏ ବାବଦରେ ନିର୍ଦ୍ଦେଶନାମା ଜାରି କରାଯାଇଛି।
ପବନ କି ବର୍ଷା ଲାଗି ବିଦ୍ୟୁତ୍ ଯୋଗାଯୋଗ ବିଚ୍ଛିନ୍ନ ହେଲେ ତୁର୍ତ୍ତି ସାଜବା ଲାଗି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଶକ୍ତି ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ବାତ୍ୟାର ପ୍ରଭାବ ଶେଷ ହେବାର 48 ଘଣ୍ଟା ଭିତରେ ବିଦ୍ୟୁତ୍ ଯୋଗାଯୋଗ ସ୍ୱାଭାବିକ କରିବା ଲାଗି ସବୁ ବ୍ୟବସ୍ଥା କରାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍। ସେଆଡ଼େ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ପ୍ରଭାବିତ ଜିଲ୍ଲା ଜିଲ୍ଲାପାଳମାନଙ୍କୁ ନିଜ ନିଜର ସ୍ତରଥି ସବୁ ରକମର ତୟାରୀ କରିବାର୍କେ ପରାମର୍ଶ ଦିଆଯାଇଛି ବୋଲି କହିଛନ୍। ବାତ୍ୟା ସମୟଥି ରେଲ୍ ଯାତ୍ରୀମାନଙ୍କର ସୁରକ୍ଷାକେ ନଜରଥି ରଖିକରି ରେଲମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଭାସୀ ଜରିଏ ସମୀକ୍ଷା ବୈଠକ କରିଛନ୍। ଯାତ୍ରୀମାନଙ୍କର ସୁରକ୍ଷା ସୁନିଶ୍ଚିତ କରବାର, ଯୋଗାଯୋଗ ଜାରି ରଖବାର ଆଉ ବିପର୍ଯ୍ୟୟ ମୁକାବିଲା ଦଲମାନଙ୍କୁ ଆଘନୁ ନିୟୋଜିତ କରବାର ଉପରେ କେନ୍ଦ୍ରମନ୍ତ୍ରୀ ଜୋର୍ ଦେଇଛନ୍। ବାତ୍ୟା ଉତ୍ରୁ ରେଲ୍ ସେବାକେ ତୁର୍ତ୍ତି ସ୍ୱାଭାବିକ କରବାର ଲାଗି ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ସେଆଡ଼େ ବାତ୍ୟା ସମୟଥି ପୂର୍ବତଟ ରେଳବାଇ ତରଫୁ 42 ଟ୍ରେନ୍କେ ବାତିଲ କରାଯାଇଥିବା ବେଳେ 2 ରାସ୍ତା ବଦଳାଯାଇଛି। ସେନ୍ତା 8 ଟ୍ରେନ୍ର ସମୟ ବଦଳାଯାଇଛି। ଆଜି କୋଣାର୍କ ଏକ୍ସପ୍ରେସ୍କେ ବାତିଲ କରାଯାଇଛି। ବାତ୍ୟା ସମୟଥି ଲୋକଙ୍କୁ ସାହାଯ୍ୟ କରବାରକେ ରେଳବାଇ ତରଫୁ ହେଲ୍ପଲାଇନ୍ ନମ୍ବର ବିଲ୍ ଜାରି କରାଯାଇଛି। ବାତ୍ୟାର ପ୍ରଭାବଥି କଳାହାଣ୍ଡି ଜିଲ୍ଲାନ ପାଗ ମେଘୁଆ ଥିବାର ସହିତ କେତେଟା ଜାଗାନ ବର୍ଷା ଲାଗି ରହିଛି। ବାତ୍ୟାକେ ନେଇକରି ଜିଲ୍ଲା ପ୍ରଶାସନ ତରଫୁ 117 ଗାଁକେ ବନ୍ୟା ପ୍ରଭାବିତ ଇଲାକା ଭାବେ ଚିହ୍ନଟ କରାଯାଇଛି। ଜିଲ୍ଲାନ 96 ଅସ୍ଥାୟୀ ବନ୍ୟା ଆଶ୍ରୟସ୍ଥଳୀ ଆଉ 4 ବହୁମୁଖୀ ଆଶ୍ରୟସ୍ଥଳୀର ବ୍ୟବସ୍ଥା କରାଯାଇଛି। ପ୍ରଭାବିତ ହେବାରକେ ଥିବା କଲମପୁର ବ୍ଲକର ନୟତଖଣି ଗାଁମାନଙ୍କେ ଡାକବାଜି ଯନ୍ତ୍ର ଜରିଏ ଲୋକ ସଚେତନ କରାଯାଉଛି। ଭବାନୀପାଟଣାର ଅଗ୍ନିଶମ ବିଭାଗକେ ସତର୍କ ରଖାଯାଇଛି। ଭବାନୀପାଟଣା, ଥୁଆମୁଲ, ରାମପୁର ଆଉ ଧରମଗଡ଼ଠାରେ ଓଡ୍ରାଫ୍ ଟିମ୍ ନିୟୋଜିତ ଅଛନ୍। ଧନଜୀବନ ସୁରକ୍ଷାର ଲାଗି ଜିଲ୍ଲା ପ୍ରଶାସନ ତରଫୁ ସବୁ ତୟାରୀ କରାଯାଇଛି ବୋଲି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ କହିଛନ୍।
ଆମର ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଆସିଛି, 30 ପାଇଁ ରେଡ୍ ୱାର୍ଣ୍ଣିଂ ଆସିଛି। ଟୋଟାଲ 96 ଟେମ୍ପୋରାରୀ ଫଲ୍ଟ ସେଣ୍ଟର ଓ 4 ମଲ୍ଟିପର୍ପଜ୍ ଫଲ୍ଟ ସେଣ୍ଟର ଯୋଉ ଅଛି କାଲାହାଣ୍ଡି ଜିଲ୍ଲାରେ ସବୁ ରେଡି କରାହେଇଛି। ସେଠି ପାଣି, ଲାଇଟ୍ ସବୁ ବ୍ୟବସ୍ଥା କରାହେଇଛି କି ଡିଜି ସେଟ୍ ହ୍ୟାଣ୍ଡପମ୍ପ ଆଣ୍ଡ ଜେସିବି ଷ୍ଟାଣ୍ଡ ବାଇରେ ରଖିବେ, ସୋ ଦାଟ୍ ଇନ୍ କେସ୍ ଅଫ୍ ଇମର୍ଜେନ୍ସି ଇଜି ମୁଭମେଣ୍ଟ ହେଇପାରିବ। ମେଡିକାଲ ପାଇଁ ପ୍ରେଗନେଣ୍ଟ ମା ମାନଙ୍କୁ ଆଇଡେଣ୍ଟିଫାଇ କରିଛୁ। ଆଣ୍ଟି ସ୍ନେକ୍ ଭେନମ୍ର ସଫିସିଏଣ୍ଟ ଷ୍ଟକ୍ ଆଣ୍ଡ ଇସେନ୍ସିଆଲ ମେଡିସିନ୍ର ସଫିସିଏଣ୍ଟ ଷ୍ଟକ୍ କାଲାହାଣ୍ଡି ଜିଲ୍ଲାରେ ଅଛି। ଡିଷ୍ଟ୍ରିକ୍ଟ କଣ୍ଟ୍ରୋଲ ରୁମ୍ର ନମ୍ବର ଅଛି 6670230455। ଆର୍ଡବ୍ଲ୍ୟୁଏସ୍ଏସ୍ ତରଫରୁ 22 ଟିମ୍ ରେଡି ଅଛି। ଟାଟା ପାୱାର ତରଫରୁ 48 ଟିମ୍ ଯୋଉ ଗ୍ୟାଙ୍ଗସ୍ ରହୁଛି ତାଙ୍କ ପାଖରେ ଗାଡ଼ି ଆଣ୍ଡ ତାଙ୍କ କଣ୍ଟାକ୍ଟ ନମ୍ବର ସମସ୍ତଙ୍କ ସହିତ ସେୟାର କରାଯାଇଛି।
ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟ ସରକାର ଦୁର୍ନୀତି ବିରୋଧୀ ଶୂନ୍ୟ ସହନଶୀଳ ନୀତି ଅପନାଉଛନ୍ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଭୁବନେଶ୍ୱର ଲୋକସେବା ଭବନଠାରେ ହୋଇଥିବା ରାଜ୍ୟସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ 2025 ସମାରୋହ ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍, ଦୁର୍ନୀତି ସମାଜର ବିକାଶଥି ବାଧାଦେଶୀ। ରାଜ୍ୟ ଦୁର୍ନୀତି ସେସ୍ କରବାର ଲାଗି ଦୁର୍ନୀତି ନିବାରଣ ବିଭାଗ ଫଟିକ୍ ଭାବେ କାମ କରୁଛି। ଏ ଅବସରରେ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ଶପଥ ପାଠ ବିଲ୍ କରିଥିଲେ। କାର୍ଯ୍ୟକ୍ରମଥି ସବୁନୁ ଭଲ ଦୁର୍ନୀତି ନିବାରଣ ଡିଭିଜନ ଭାବେ କଟକ ଡିଭିଜନ, ସବୁନୁ ଭଲ ୟୁନିଟ୍ ଭାବେ ସୁବର୍ଣ୍ଣପୁର ୟୁନିଟ୍, ତଦନ୍ତକାରୀ ଅଧିକାରୀ ପୁରୁଷ ବର୍ଗଥି ମନୋରଞ୍ଜନ ପାଇକରାୟ ଆଉ ମହିଳା ବର୍ଗଥି ପ୍ରଣୀତା ରାୟ, ଆଉ ସବୁନୁ ଭଲ ସରକାରୀ ଓକିଲ ଭାବେ ବ୍ରହ୍ମପୁରର ସୁରେନ୍ଦ୍ର ପଣ୍ଡାଙ୍କୁ ପୁରସ୍କୃତ କରାଯାଇଛି। ସମ୍ବଲପୁର ଭିଜିଲାନ୍ସ ବିଭାଗ ତରଫୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅବସରରେ ଆଜି ଗୋଟିଏ ସଚେତନତା ଶୋଭାଯାତ୍ରା କରାଯାଇଛି। ଶୋଭାଯାତ୍ରା ଜିଲ୍ଲା ସ୍କୁଲ ଛକଠାନୁ ବାହାରିକରି ଗୋଲବଜାର ତକ ଯାଇଥିଲା। ଇବ୍ ଅବସରରେ ଛାତ୍ରଛାତ୍ରୀମାନେ ପ୍ଲାକାର୍ଡ ଧରିକି ସଚେତନତା ବାର୍ତ୍ତା ଦେଇଥିଲେ। ନୂଆପଡ଼ା ବିଧାନସଭା ଉପନିର୍ବାଚନ ଦିନ ପାକ୍କେ ଆସୁଥିବାର ସହିତ ଜିଲ୍ଲାନ ରାଜନୈତିକ ପାଣିପାଗ ସରଗରମ ରହିଛି। ଭୋଟରମାନଙ୍କର ବିଶ୍ୱାସ ଜିତ୍ବାର ଲାଗି ପ୍ରାର୍ଥୀମାନେ ଜୋରଦାର ଚେଷ୍ଟା ଚଳେଇଛନ୍। ତିନି ମୁଖିଆ ରାଜନୈତିକ ଦଳର ପ୍ରାର୍ଥୀ ଆଉ ନେତାମାନଙ୍କର ସହିତ ସ୍ୱାଧୀନ ପ୍ରାର୍ଥୀମାନେ ବିଲ୍ ପ୍ରଚାର ଅଭିଯାନଥି ଲାଗି ପଡ଼ିଛନ୍। ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କର ଲାଗି ଆଜି ଜଙ୍ଗଲ ଆଉ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ପ୍ରଚାର କରିଛନ୍। ଜିଲ୍ଲାର କୋମନା ବ୍ଲକ ରଜନା ଗାଁ ନିର୍ବାଚନୀ ସଭାତି ଯୋଗ ଦେଇକରି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ବିସ୍ଥାପିତମାନଙ୍କର ସମସ୍ୟା ବାବଦେ ଆଲୋଚନା କରିଛନ୍। ଏ ଅବସରରେ ସାଂସଦ ମାଳବିକା ଦେବୀ ବିଲ୍ ଉପସ୍ଥିତ ଥିଲେ। ସେଆଡ଼େ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ କୋମନା ବ୍ଲକର 7 ଗାଁ ନିର୍ବାଚନ ପ୍ରଚାର କରିକରି ଆଗର ସରକାରଙ୍କର ବିକାଶ ବାବଦେ ଲୋକଙ୍କୁ କହିଛନ୍। କଂଗ୍ରେସ ତରଫୁ ବିଲ୍ ଦଳର ପ୍ରାର୍ଥୀ ଘାସିରାମ ମାଝୀଙ୍କ ଲାଗି ଆଜି କୋମନା ବ୍ଲକର ପେଣ୍ଡ୍ରାବନ୍ଦ, ଧରମସାଗର, ହରିପୁର ସହିତ ଭିନ୍ ଭିନ୍ ଗାଁ ଦଳର ନେତାମାନେ ପ୍ରଚାର କରିଥିଲେ। ସୂଚନା ଓ ଲୋକସମ୍ପର୍କ ବିଭାଗର ଉତ୍ତରାଞ୍ଚଳ ଉପନିର୍ଦ୍ଦେଶିକା କଲ୍ୟାଣୀ ଦାସ ଆଜି ଦିନିକିଆ ବୌଦ୍ଧ ଗସ୍ତ କରିଛନ୍। ଏ ଅବସରରେ ଶ୍ରୀମତୀ ଦାସ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ କାର୍ଯ୍ୟାଳୟ ଆଉ ଜିଲ୍ଲା ପାଠାଗାର ପରିଦର୍ଶନ କରିଛନ୍। ପାଠାଗାରର ନଥିପତ୍ରର ତଦାରଖ କରିକରି ସୁବିଧା ଅସୁବିଧା ବୁଝିଛନ୍। ପରିସନ୍ନ ଖାଲି ଥିବା ଜାଗାନ ଇ ଲାଇବ୍ରେରୀ ସ୍ଥାପନା ଲାଗି ସରକାରଙ୍କୁ ପ୍ରସ୍ତାବ ଦେବାରକେ ଜିଲ୍ଲା ଅଧିକାରୀମାନେ ଶ୍ରୀମତୀ ଦାସଙ୍କୁ ନିବେଦନ କରିଛନ୍। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର 150 ନମ୍ଘର ଜୟନ୍ତୀ ସମାରୋହ ଦେବଗଡ଼ ଜିଲ୍ଲା ନ ଆଇବା 31 ତାରିଖରୁ ନଭେମ୍ବର 25 ତାରିଖ ତକ ପାଳନ କରାଯିବା। ଏହି ଅବସରରେ ଏକତା ପଦଯାତ୍ରା କାର୍ଯ୍ୟକ୍ରମ ହେବା, ଇତାର ସହିତ ଭିନ୍ ଭିନ୍ ପ୍ରତିଯୋଗିତା ମାନ ବିଲ୍ କରାଯିବା ବୋଲି ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କର ଅଧ୍ୟକ୍ଷତାରେ ହୋଇଥିବା ପ୍ରସ୍ତୁତି ବୈଠକଟି ସୂଚନା ଦିଆଯାଇଛି। ବୌଦ୍ଧ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଆଜି କଣ୍ଟାମାଲ ବ୍ଲକକେ ଯାଇକରି ଭିନ୍ ଭିନ୍ ଶିକ୍ଷାନୁଷ୍ଠାନ ଆଉ ଶୀତଳୀକରଣ କାରଖାନା ପରିଦର୍ଶନ କରିଛନ୍। ଇତାର ସହିତ ଭିନ୍ ଭିନ୍ ଉନ୍ନୟନ କାମର ବିଲ୍ ସମୀକ୍ଷା କରିଛନ୍। ଏ ଅବସରରେ ମୁଖ୍ୟ ଉନ୍ନୟନ ଅଧିକାରୀ କଣ୍ଟାମାଲ ବିଡିଓ ଆଉ ଅଲଗା ଅଧିକାରୀମାନେ ଉପସ୍ଥିତ ଥିଲେ। ସେସେ ମୁଖିଆ ଖବର ଫେରଖେ ପ୍ରଧାନମନ୍ତ୍ରୀଙ୍କର ଅଧ୍ୟକ୍ଷତାତି ହୋଇଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକଟି ଅଷ୍ଟମ କେନ୍ଦ୍ରୀୟ ବେତନ କମିଶନର କାର୍ଯ୍ୟ ସତ୍ତାବଳୀକେ ମିଳିଲା ମଞ୍ଜୁରୀ ବାତ୍ୟା ମନ୍ଥା ଆଜି ରାତ ତକ୍ ଆନ୍ଧ୍ରପ୍ରଦେଶର କାକିନାଡ଼ାନ ସ୍ଥଳଭାଗକେ ପହଞ୍ଚିବା ରାଜ୍ୟ ପ୍ରଭାବିତ ହେବାରକେ ଥିବା 8 ଜିଲ୍ଲାର ବ୍ୟାପକ ତୟାରୀ ବାତ୍ୟା ବେଲ୍କେ ଶୂନ୍ୟ ମୃତ୍ୟୁ ଉପରେ ଦିଆଯାଉଛି ଜୋର କହିଲେ ମୁଖ୍ୟମନ୍ତ୍ରୀ ଆଉ ରାଜ୍ୟ ସରକାର ଦୁର୍ନୀତି ବିରୋଧୀ ଶୂନ୍ୟ ସହନଶୀଳ ନୀତି ଅପନାଉଛନ୍ କହିଲେ ମୁଖ୍ୟମନ୍ତ୍ରୀ ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା ଜୁହାର।